ନିହିମିଆ ଅଧ୍ୟାୟ ବାର ଯେଉଁ ଯାଜକମାନେ ଓ ଲେବୀୟମାନେ ସଲ୍ଟିଏଲ୍ର ପୁତ୍ର ସରୁବାବିଲ ଓ ଯେସୁଓ ସଙ୍ଗେ ଆସିଥିଲେ ସେମାନେ ଏହି ଯଥା ସରାୟ ଜିରିମିୟ ଏଜ୍ରା ଅମରିୟ ମଲୁକ ହଟୁସ ସଖନିୟ ରହୁମ ମରେମୋତ ଇଦୋ ଗିନଥୟ ଅବିୟ ମିୟାମିନ ମୋଦିୟ ବିଲଗା ସମୟ ଓ ଜୟାରିବ ଜିଦୟ ସଲ ଆମକ ହିଲ୍କିୟ ଜିଦୟ ଏମାନେ ଯେସୁୟ ସମୟରେ ଯାଜକମାନଙ୍କ ଓ ଆପଣମାନଙ୍କ ଭ୍ରାତୃଗଣ ମଧ୍ୟରେ ପ୍ରଧାନ ଥିଲେ ଆଉ ଲେବୀୟମାନେ ଯଥା ଯେସୁୟ ବିନୁଇ କଦ୍ମିଏଲ ସେରେବିୟ ଜିହୁଦା ଓ ମତନୀୟ ଏହି ମତନୀୟ ଓ ତାହାର ଭ୍ରାତୃଗଣ ଧନ୍ୟବାଦ ସେବାର ଅଧ୍ୟକ୍ଷ ଥିଲେ ମଧ୍ୟ ସେମାନଙ୍କର ଭ୍ରାତା ବକ୍ବୁକୀୟ ଓ ଉନ୍ନି ସେମାନଙ୍କ ସମ୍ମୁଖରେ ପ୍ରହରୀ କର୍ମ କଲେ ପୁଣି ଯେସୁୟର ପୁତ୍ର ଜୟାକିମ୍ ଜୟାକିମ୍ର ପୁତ୍ର ଇଲିଆସିବ ଓ ଇଲିଆସିବ୍ର ପୁତ୍ର ଜୟାଦ ଜୟାଦର ପୁତ୍ର ଜୋନାଥନ ଓ ଜୋନାଥନର ପୁତ୍ର ଜିଦୁୟ ପୁଣି ଜୟାକିମ୍ର ସମୟରେ ଏହି ଯାଜକମାନେ ପିତୃବଂଶ ପ୍ରଧାନ ଥିଲେ ଯଥା ସରାୟ ବଂଶର ମରାୟ ଜିରିମିୟ ବଂଶର ହନାନିୟ ଏଜ୍ରା ବଂଶର ମସୁଲମ ଅମରିୟ ବଂଶର ଜିହହାନନ ମଲୁକି ବଂଶର ଜୋନାଥନ ସବନୀୟ ବଂଶର ଜୋସେଫ ହାରିମ ବଂଶର ଅଦନ ମରାୟତ ବଂଶର ହିଲ୍କିୟ ଇଦ ବଂଶର ଜିଖରିୟ ଗିନେଥନ ବଂଶର ମସୁଲମ ଅବିୟ ବଂଶର ସିଖ୍ରି ମିନ୍ୟାମିନ ବଂଶର ମୋଦିୟ ବଂଶର ପିଲ୍ଟେୟ ବିଲ୍ଗା ବଂଶର ସମୟ ସମୟ ବଂଶର ଜିହନାଥନ ଆଉ ଜୟାରିବ ବଂଶର ମତନୟ ଜିଦଦିୟ ବଂଶର ଉସି ସଲୟ ବଂଶର କଲୟ ଆମକ ବଂଶର ଏବର ହିଲ୍କିୟ ବଂଶର ହସବିୟ ଜିଦୟ ବଂଶର ନଥନେଲ ଇଲିଆସିବ ଜୟାଦ ଓ ଜୋହାନନ ଓ ଜିଦୁୟ ସମୟରେ ଲେବୀୟମାନେ ମଧ୍ୟ ପାରସିକ ଦାରିଆବସ୍ର ଅଧିକାର ସମୟରେ ଯାଜକମାନେ ପିତୃବଂଶ ପ୍ରଧାନ ରୂପେ ବଂଶାବଳୀରେ ଲିଖିତ ହେଲେ ଲେବୀ ବଂଶଜାତ ପିତୃବଂଶ ପ୍ରଧାନମାନଙ୍କ ନାମ ଇଲିଆସିବ୍ର ପୁତ୍ର ଜୋହାନନର ସମୟ ପର୍ଯ୍ୟନ୍ତ ବଂଶାବଳୀ ପୁସ୍ତକରେ ଲିଖିତ ହେଲା ଲେବୀୟମାନଙ୍କର ପ୍ରଧାନଗଣ ହସ୍ବିୟ ସେରେବିୟ ଓ କଦ୍ମିଏଲର ପୁତ୍ର ଯେସୁୟ ଓ ସେମାନଙ୍କ ସମ୍ମୁଖସ୍ଥ ଭ୍ରାତୃଗଣ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ଆଜ୍ଞାନୁସାରେ ଦଳ ଦଳ ହୋଇ ପ୍ରଶଂସା ଓ ଧନ୍ୟବାଦ ଉତ୍ସର୍ଗ କରିବାକୁ ନିଯୁକ୍ତ ହେଲେ ମତନୀୟ ଓ ବକ୍ବୁକୀୟ ଓବୋଦିୟ ମସୁଲମ ଟଲମୋନ ଅକୁବ ଦ୍ୱାରପାଳ ହୋଇ ଦ୍ୱାର ନିକଟବର୍ତ୍ତୀ ଭଣ୍ଡାର ଗୃହ ସକଳର ପ୍ରହରୀ କର୍ମ କଲେ ଏମାନେ ଯୋସାଦକର ପୌତ୍ର ଯେସୁୟର ପୁତ୍ର ଜୟାକିମ୍ ସମୟରେ ଆଉ ଶାସନକର୍ତ୍ତା ନିହିମିଆ ଓ ଅଧ୍ୟାପକ ଏଜ୍ରା ଯାଜକର ସମୟରେ ଥିଲେ ଅନନ୍ତର ଜିରୁସାଲମର ପ୍ରାଚୀର ପ୍ରତିଷ୍ଠା ସମୟରେ ଲୋକମାନେ କରତାଳ ନେବଲ ଓ ବୀଣା ବଜାଇ ଧନ୍ୟବାଦ ଓ ଗାନ ସହିତ ଆନନ୍ଦରେ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ଲେବୀୟମାନଙ୍କୁ ଜିରୁସାଲମକୁ ଆଣିବା ନିମନ୍ତେ ସେମାନଙ୍କ ସକଳ ସ୍ଥାନରେ ସେମାନଙ୍କୁ ଅନ୍ୱେଷଣ କଲେ ଆଉ ଗାୟକମାନଙ୍କ ସନ୍ତାନଗଣ ଜିରୁସାଲମରେ ଚତୁର୍ଦ୍ଦିଗସ୍ଥିତ ପଦାଭୂମିରୁ ଓ ନଟଫାତିୟମାନଙ୍କ ନାନା ଗ୍ରାମରୁ ମଧ୍ୟ ବୈତ ଗିଲଗଲରୁ ଆଉ ଗେବା ଓ ଅସ୍ମାବତ କ୍ଷେତ୍ରରୁ ଏକତ୍ରିତ ହେଲେ କାରଣ ଗାୟକମାନେ ଜିରୁସାଲମର ଚତୁର୍ଦ୍ଦିଗରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇଥିଲେ ପୁଣି ଯାଜକମାନେ ଓ ଲେବୀୟମାନେ ଆପଣା ଆପଣାକୁ ସୂଚି କଲେ ଆଉ ସେମାନେ ଲୋକମାନଙ୍କୁ ଓ ଦ୍ୱାର ସବୁ ଓ ପ୍ରାଚୀର ସୂଚି କଲେ ଏଥିଉତାରେ ମୁଁ ଜିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି ଆଉ ଧନ୍ୟବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିଯୁକ୍ତ କଲି ତହିଁରେ ଏକ ଦଳ ଦକ୍ଷିଣ ପାର୍ଶ୍ୱରେ ପ୍ରାଚୀର ଉପର ଦେଇ ଖତଦ୍ୱାର ଆଡ଼କୁ ଗଲେ ପୁଣି ସେମାନଙ୍କ ପଛେ ହୋସୋୟ ଓ ଜିହୁଦାର ଅଧିପତି ବର୍ଗର ଅର୍ଦ୍ଧେକ ଆଉ ଅସରିୟ ଏଜ୍ରା ଓ ମସୁଲମ ଜିହୁଦା ଓ ବିନ୍ୟାମିନ ଓ ସମୟ ଓ ଜିରିମିୟ ଓ କେତେକ ଯାଜକ ସନ୍ତାନ ତୁରି ନେଇ ଗମନ କଲେ ଆସବ ବଂଶଜାତ ସକୁର ବୃଦ୍ଧ ପ୍ରପୌତ୍ର ମିଖାୟର ପ୍ରପୌତ୍ର ମତନୀୟର ପୌତ୍ର ସମୟର ପୁତ୍ର ଯେ ଜୋନାଥନ ତାହାର ପୁତ୍ର ଜିଖରିୟ ଓ ତାହାର ଭ୍ରାତୃଗଣ ସମୟ ଓ ଅସରେଲ ମିଲଲୟ ଗିଲଲୟ ମାଇୟ ନଥନେଲ ଓ ଜିହୁଦା ହନାନୀ ଏମାନେ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ନିରୂପିତ ନାନା ବାଦ୍ୟଯନ୍ତ୍ର ନେଇ ଗମନ କଲେ ଏଜ୍ରା ଅଧ୍ୟାପକ ସେମାନଙ୍କ ଆଗେ ଆଗେ ଚାଲିଲା ପୁଣି ସେମାନେ ନିର୍ଝର ଦ୍ୱାର ନିକଟ ହୋଇ ଆପଣମାନଙ୍କ ସମ୍ମୁଖସ୍ଥ ସଳଖ ପଥରେ ଦାଉଦନଗରର ପାବଛ ଦ୍ୱାରା ପ୍ରାଚୀରର ଉଠାଣିରେ ଉଠି ଦାଉଦଙ୍କର ଗୃହ ଉପର ଦେଇ ପୂର୍ବ ଆଡ଼େ ଜଳଦ୍ୱାର ପର୍ଯ୍ୟନ୍ତ ଗଲେ। ପୁଣି ସେମାନଙ୍କର ଅନ୍ୟ ଯେଉଁ ଦଳ ଧନ୍ୟବାଦ ଉତ୍ସର୍ଗ କଲେ ସେମାନେ ସେମାନଙ୍କୁ ଭେଟିବାକୁ ଗଲେ, ଆଉ ଆମ୍ଭେ ଓ ଲୋକମାନଙ୍କର ଅର୍ଦ୍ଧେକ ସେମାନଙ୍କ ପଛେ ପଛେ ପ୍ରାଚୀର ଉପରେ ତୁନ୍ଦୁରୁ ଦୁର୍ଗ ଦେଇ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଗଲୁ। ଆଉ ଇଫ୍ରାଇମ୍ ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟ ଦ୍ୱାର ଓ ହନନେଲ ଦୁର୍ଗ ଓ ହମିୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ, ଆଉ ସେମାନେ ପ୍ରହରୀ ଦ୍ୱାରରେ ଠିଆ ହୋଇ ରହିଲେ। ଏହି ରୂପେ ପରମେଶ୍ୱରଙ୍କ ଗୃହରେ ଧନ୍ୟବାଦ ଉତ୍ସର୍ଗକାରୀ ସେହି ଦୁଇ ଦଳ ଓ ଆମ୍ଭେ, ପୁଣି ଆମ୍ଭ ସଙ୍ଗେ ଅଧ୍ୟକ୍ଷମାନଙ୍କର ଅର୍ଦ୍ଧେକ, ଆଉ ଇଲିଆକିମ୍, ମାସେୟ, ମିନ୍ୟାମିନ୍, ମିଖାୟ, ଇଲିଓ, ଐନୟ, ଜିଖରିୟ, ହନାନିୟ, ତୁରିବାଦକ, ଏହି ଯାଜକମାନେ, ଆଉ ମାସେୟ ଓ ସମୟ ଓ ଇଲିଆସର ଓ ଉସି ଓ ଜିହାନନ୍ ଓ ମଲକିୟ ଓ ଏଲମ୍ ଓ ଏସର, ପୁଣି ଆମ୍ଭେ ସମସ୍ତେ ଠିଆ ହୋଇ ରହିଲୁ। ସେତେବେଳେ ଗାୟକମାନେ ଓ ସେମାନଙ୍କର ଅଧ୍ୟକ୍ଷ ଜିଶ୍ରହିୟ ଉଚ୍ଚୈଶ୍ୱରରେ ଗାନ କଲେ। ପୁଣି ସେହିଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ, କାରଣ ପରମେଶ୍ୱର ସେମାନଙ୍କୁ ମହାନନ୍ଦରେ ଆନନ୍ଦିତ କରିଥିଲେ। ଆଉ ସ୍ତ୍ରୀମାନେ ମଧ୍ୟ ଓ ବାଳକ ବାଳିକାଗଣ ଆନନ୍ଦ କଲେ। ତହିଁରେ ଜିରୁସାଲମର ଆନନ୍ଦ ଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା। ପୁଣି ସେହି ଦିନରେ ଧନ ଓ ଉତ୍ତୋଳନୀୟ ଉପହାର, ପ୍ରଥମଜାତ ଫଳ ଓ ଦଶମାଂଶ ଯାଜକ ଓ ଲେବୀୟମାନଙ୍କ ନିମନ୍ତେ ନାନା ନଗରର କ୍ଷେତ୍ରାନୁସାରେ ବ୍ୟବସ୍ଥା ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କୋଠରୀ ସବୁରେ ଲୋକମାନେ ନିଯୁକ୍ତ ହେଲେ, କାରଣ ପରିଚର୍ଯ୍ୟାକାରୀ ଯାଜକ ଓ ଲେବୀୟମାନଙ୍କ ସକାଶୁ ଜିହୁଦା ଆନନ୍ଦିତ ହୋଇଥିଲା। ପୁଣି ସେମାନେ ଦାଉଦ ଓ ତାଙ୍କର ପୁତ୍ର ସଲମନଙ୍କର ଆଜ୍ଞାନୁସାରେ ଆପଣାମାନଙ୍କ ପରମେଶ୍ୱରଙ୍କ ରକ୍ଷଣୀୟ ଓ ଶୌଚର ରକ୍ଷଣୀୟ ରକ୍ଷା କଲେ। ଆଉ ଗାୟକମାନେ ଓ ଦ୍ୱାରପାଳମାନେ ସେହିପରି କଲେ, କାରଣ ପୂର୍ବକାଳେ ଦାଉଦ ଆସଫ୍ଙ୍କ ସମୟରେ ଗାୟକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦାର୍ଥକ ନାନା ଗୀତ ଥିଲା। ପୁଣି ସରୁବାବିଲ ଓ ନିହିବିଆଙ୍କ ସମୟରେ ସମଗ୍ର ଇସ୍ରାଏଲ ପ୍ରତିଦିନର ପ୍ରୟୋଜନ ଅନୁସାରେ ଗାୟକମାନଙ୍କର ଓ ଦ୍ୱାରପାଳମାନଙ୍କର ଅଂଶ ଦେଲେ। ଆଉ ଲୋକମାନେ ଲେବୀୟମାନଙ୍କ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ ଓ ଲେବୀୟମାନେ ହାରଣ ସନ୍ତାନଗଣ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ।